ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସୁଛନ୍। ରାଷ୍ଟ୍ରପତି ମଧ୍ୟାହ୍ନେ ଭୁବନେଶ୍ୱରଠାରେ ପହଞ୍ଚିଲା ଉତ୍ତରୁ ନୟାଗଡ଼ ଜିଲ୍ଲା ଯାଇକରି କଣ୍ଟିଲୋଠାରେ ନୀଳମାଧବଙ୍କୁ ଦର୍ଶନ କରିବେ। ଇତାର ଉତ୍ତରୁ ଉପରବେଲା କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ସମାଜ ପ୍ରତିଷ୍ଠାନର ସ୍ଥାପନା ଦିବସ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବେଲବୁଡ଼େ ଭୁବନେଶ୍ୱର ଫେରିକରି ଶ୍ରୀମତୀ ମୁର୍ମୁ ରାଜଭବନର ରାତି ରହିବେ। ତାର ଆରଦିନ ବାୟୁସେନାର ବିମାନଟି ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଭିନ୍ ଭିନ୍ ସୁରକ୍ଷା ବାହିନୀ ତରଫୁ କାର୍କେଡ୍ ଅଭ୍ୟାସ ଚାଲିଛି। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ ଆର୍ ଭିନ୍ ଭିନ୍ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସ୍ଥିତି ସମୀକ୍ଷା କରିଛନ୍। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଆଜି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜନେ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଉପଭୋକ୍ତାମାନଙ୍କୁ ସେମାନଙ୍କର ଅଧିକାର ଆର୍ କର୍ତ୍ତବ୍ୟ ବାବଦେ ସଚେତନ କରିକି ସେମାନଙ୍କର ସ୍ୱାର୍ଥର ସୁରକ୍ଷା କରବାଟା ଏ ଦିବସର ମୂଳ ଲକ୍ଷ୍ୟ ଆଏ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ରାଜ୍ୟ ଚାଲିଥିବା ଭିନ୍ ଭିନ୍ ଉପଭୋକ୍ତା ସୁରକ୍ଷା ଆନ୍ଦୋଳନକେ ଆହୁରି ବର୍କସ୍ କରବା ଲାଗି ସମକର ସହଯୋଗ କାମନା କରିଛନ୍। ଆଜି ଦିନର 11 ବଜେ ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ଉପଭୋକ୍ତା ଦିବସ ପାଳନ କରାଯିବା କାର୍ଯ୍ୟକ୍ରମଟି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକଙ୍କର ମତାମତ ମଗାହେଇଛି। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ କଲ୍ କରିକି ଏସ୍ଏମ୍ଏସ୍ ଜରିଏ ନିଜର ମତାମତ ଆଇବା କାଲ୍ ତକ୍ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ। ସଂକ୍ରାମକ ବେମାରୀ ଯକ୍ଷ୍ମା ଟିବି ବାବଦେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି ଫି ବଛର ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏସି। 1882 ଆଜିର ଦିନେ ଡକ୍ଟର ରବର୍ଟ କୋଚ୍ ଯକ୍ଷ୍ମା ବେମାରୀ କରୁଥିବା ବ୍ୟାକ୍ଟେରିୟମ୍କେ ଆବିଷ୍କାର କରିଥିଲେ। 2030 ତକ୍ ପୃଥିନୁ ଯକ୍ଷ୍ମା ଦୂର କରବାର ଲାଗି ମିଲିତ ଜାତିସଂଘ ଲକ୍ଷ୍ୟ ରଖିଥିବାର ବେଳେ 5 ବଛର ଆଗରୁ 2025 ଭିତରେ ଭାରତକେ ଯକ୍ଷ୍ମା ମୁକ୍ତ କରବାର ଲାଗି କେନ୍ଦ୍ର ସରକାର ଖାସ୍ ଅଭିଯାନମାନ ମୂଲ କରିଛନ୍। ଏଥିଲାଗି ଗଲା ବଛର ଡିସେମ୍ବର 7 ତାରିଖ କେନ୍ଦ୍ର ସରକାର 100 ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ମୂଲ କରିଛନ୍। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟ ମିଳିତ ସହଯୋଗଟି ଆଇବାକାଲ ଧନକୌଡ଼ାଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହେବା। ଏହି ନିଯୁକ୍ତି ମେଳାଟି ଜିଲ୍ଲାର ସବୁ ବ୍ଲକ ଆର୍ ସହରାଞ୍ଚଳର 5 କ୍ଲାସ୍ରୁ ଯୁକ୍ତ 3 ତକ ଆଇଟିଆଇ ଡିପ୍ଲୋମା ପାସ୍ 18-35 ବର୍ଷ ବୟସର ଜୁଆନ ପିଲା ଟୁକେଲ ଭାଗ ନେଇପାରବେ। ନିଯୁକ୍ତି ମେଳା ସକାଳ 9:30 ବଜେନୁ ମୂଲ ହୋଇକରି ଉପରବେଳା 4 ବଜେ ତକ୍ ଚାଲବା। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଆଉ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ରୂପାନ୍ତର ଚେଞ୍ଜିଂ କ୍ଲାସରୁମ୍ ପ୍ରାକ୍ଟିସ୍ ଫର୍ ବିକଶିତ ଓଡ଼ିଶା ଶୀର୍ଷକଟି ଗୋଟିଏ କର୍ମଶାଳା ହୋଇଯାଇଛି। ଏଥି ଜିଲ୍ଲାର 14 ବ୍ଲକ୍ରୁ 35 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ ସିଆର୍ସିସିମାନେ ଯୋଗ ଦେଇକରି ନିଜ ନିଜର ବିଦ୍ୟାଳୟର ଅଭିନବ ପଦକ୍ଷେପ ବାବଦେ ତଥ୍ୟ ରଖିଥିଲେ। ସମ୍ବଲପୁର ସମଲେଇ ମନ୍ଦିର ପରିସରର ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଉପରେ ଟ୍ରଷ୍ଟବୋର୍ଡ କଟକଣା ଜାରି କରିଛି। ଶ୍ରଦ୍ଧାଳୁମାନେ ପ୍ଲାଷ୍ଟିକ୍ ବ୍ୟାଗ୍ ବଦଲା କାଗଜ ଠୁଙ୍ଗା କପଡ଼ା ବ୍ୟାଗ୍ ଭୋଗେଇକି କାଠର ଚାଙ୍ଗରିଥି ଭୋଗ ନେଇକରି ଯିବାର ଲାଗି ବୋର୍ଡ ତରଫୁ ଅନୁରୋଧ କରାଯାଇଛି। ତାର ସହିତ ମନ୍ଦିର ପରିସରକେ ପ୍ଲାଷ୍ଟିକ୍ ମୁକ୍ତ କରବାର ଲାଗି କେନ୍ସି ପ୍ରକାର ପ୍ଲାଷ୍ଟିକ୍ ବ୍ୟବହାର ନାହିଁ କରବାରକେ ଦୋକାନୀମାନଙ୍କୁ ବିଲ୍ ସଚେତନ କରାଯାଇଛି। ନୂଆଦିଲ୍ଲୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାର୍ଥୀ ଗଲାକାଲ ଓଡ଼ିଶାର ପାୟଲ ନାଗ ମହିଳା ତୀରନ୍ଦାଜିଥି କମ୍ପାଉଣ୍ଡ ଖେଲ୍ଥି ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ T37 200 ମିଟର ଦୌଡ଼ଥି ସ୍ୱସ୍ତିକ ସାହୁ ଆଉ ପୁରୁଷ T46 ଜାଭେଲିନ୍ ଥ୍ରୋଥି ରଣଜିତ ଚାନ୍ଦ କାଂସ୍ୟ ପଦକ ଜିତିଛନ୍। T11 ବର୍ଗର ପୁରୁଷ ଲମ୍ବଡ଼ିଆଁଥି କାହ୍ନୁ ସୋରେନ ଆଉ T13 ଲମ୍ବଡ଼ିଆଁଥି ପଙ୍କଜ ୱେଭିଲ୍ କାଂସ୍ୟ ପଦକ ଜିତିକରି ରାଜ୍ୟର ଲାଗି ଗୌରବ ଆଣିଛନ୍। ଇତାର ସହିତ ପାରା କ୍ରୀଡ଼ାର୍ଥି ଓଡ଼ିଶାର ପଦକ ସଂଖ୍ୟା 8କେ ପହଞ୍ଚିଛି। ଏଚ୍ଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।